ପାନ ଲୋ ମୋ ପରି ମିଠା ମନ ଆଜି ଯାଏ ମୋ କୁଆର ଅଛି ଚାହିଁ ବସିଛି ମୋ ଧନ ଏମିତି କାହିଁକି କହୁଛ ଧନ ମନ ମୁଁ ବୁଝୁନି ମନ ମୁଁ ବୁଝୁନି ମୁଁ ତ ନଥିଲେ କିଛି ହବନି ମୁଁ ତ ନଥିଲେ କିଛି ହବନି
ମୁଁ ତ ନଥିଲେ କିଛି ହବନି
ଲାଗେ ଭାରି ବଢିଆ ସ୍ମାଇଲ ତୋର ମତେ କରିଛି କିମିଆ
କହ ନା ମତେ ଆଉ ଆରେ ପ୍ରେମ ପାଇଆ ଦେଖା ନା ହିରୋ ଗିରି ଟକା ଦିଲ ଜାନିଆ
ଯେବେଠୁ ଆଖି ମୋର ତତେ ଲୋ ଦେଖିଲା ତୋ ପ୍ରେମରେ ମୁଁ ଫିଦା ଆଲୋ ସୁନ୍ଦରୀ ଲେଲା
ଡାଡି ମୋ ଜାଣିନେ ରେ ହେଇଯିବ ଝାମେଲା ଆଗକୁ ଜମା ଆଉ ପଢା ନା ତୁ ମାମଲା
ଅବୁଝା ମନ ମୋ କାଇଁ ବୁଝୁନି ଅବୁଝା ମନ ମୋ କାଇଁ ବୁଝୁନି କିଛି ମୁଁ ଚାହିଁନି କିଛି ମୁଁ ଚାହିଁନି ତୁ ନ ଚାହିଁଲେ କିଛି ହବନି ତୁ ନ ଚାହିଁଲେ କିଛି ହବନି
ମୁଁ ତ ନଥିଲେ କିଛି ହବନି
ଛୋଟ ପଟ ହୁଏ ରେ ରାତି ସାରା ଦେଇ ଦେ ଥରେ ଥର ଆଲୋ ଲୋଟଣି ପାରା
ମୋ ପ୍ରେମ ନୁହେଁ ଶସ୍ତା ଅଜାନ ତୁ ନା ଘେରା ଏନା ତୁ ଆଉ ମତେ ତୋ ଆଖି ସାରା
ତୁ ବିନା ମୋର କେହି ନାହିଁ ଲୋ ସାହାରା ମୋ ମନ କଥା କାଇଁ ବୁଝୁନୁ ତୁ ପରା
ଏତେ ତୁ ଚାଲକି ହନ ମଣି ଏତେ ତୁ ଚାଲକି ହନ ମଣି ଆଗକୁ ଜାନି
ଚାଲୁ ଗୋପାଳ ତୁ ପାନ ଲୋ ମୋ ପରି ମିଠା ମନ ଆଜି ଯାଏ ମୋ କୁଆର ଅଛି ଚାହିଁ ବସିଛି ମୋ ଧନ ଏମିତି କାହିଁକି କହୁଛ ଧନ ଏମିତି କାହିଁକି କହୁଛ ଧନ ମନ ମୁଁ ବୁଝୁନି ମନ ମୁଁ ବୁଝୁନି ମୁଁ ତ ନଥିଲେ କିଛି ହବନି
ନମସ୍କାର ମୁଁ ଅସ୍ମା ପଣ୍ଡା ଆଜି ସିଲଭର ଫିଞ୍ଚ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲ ପାଇଁ ଗୋଟେ ବହୁତ ସୁନ୍ଦର ଡୁଏଟ୍ ଗୀତ ରେକର୍ଡିଂ ହେଲା ଗୋଟେ ପେପି ନମ୍ବର ଡାନ୍ସ ନମ୍ବର ମୋ ସାଙ୍ଗରେ ଗାଇଛନ୍ତି ଆପଣମାନଙ୍କର ଫେଭରେଟ୍ ମଣ୍ଟୁ ଛୁରିଆ ଗୀତଟିର ପ୍ରଡ୍ୟୁସର ହେଉଛନ୍ତି ବାଦଲ କୁମାର ହେମରମ ଗୀତଟିକୁ ଲେଖିଛନ୍ତି ଗୀତିକାର ଗଣେଶ ସାହୁ ଏବଂ ସୁଜିତ ସ୍ୱାଇଁ ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଷ୍ଣୁଚରଣ ସାହୁ ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଗୀତ ଭଲ ଲାଗିବ ସମସ୍ତଙ୍କୁ ହୃଦୟ
ନମସ୍କାର ସିଲଭର ଫିଞ୍ଚ ୟୁଟ୍ୟୁବ ଚ୍ୟାନେଲରେ ଏବେ ଗୋଟେ ବଢ଼ିଆ ଗୀତଟେ ରେକର୍ଡିଂ ହେଲା ସା ଷ୍ଟୁଡ଼ିଓରେ ଆଉ ଏଇ ଗୀତର ପ୍ରଡ୍ୟୁସର ଅଛନ୍ତି ବାଦଲ କୁମାର ହେମ୍ରମ ଆଉ ଗୀତକୁ ଲେଖିଛନ୍ତି ଗଣେଶ କୁମାର ଆଣ୍ଡ ସୁଜିତ ସ୍ୱାଇଁ ସାର୍ ଆଉ ମ୍ୟୁଜିକ୍ ଦେଇଛନ୍ତି ବିଷ୍ଣୁ ଚରଣ ସାହୁ ସାର୍ ମୋ ସହିତ ଗାଇଛନ୍ତି ଆପଣମାନଙ୍କର ସମସ୍ତଙ୍କ ଫେଭରେଟ୍ ସିଙ୍ଗର ମୋ ଫେଭରେଟ୍ ସିଙ୍ଗର ଅସୀମା ପଣ୍ଡା ମ୍ୟାମ୍ ତ ଗୀତକୁ ଶୁଣନ୍ତୁ ଏନ୍ଜୟ କରନ୍ତୁ ଆଉ ସିଲଭର ଫିଞ୍ଚ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଥ୍ୟାଙ୍କ ୟୁ